ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ ଦେବେ 17 ନମ୍ବର କିସ୍ତି। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ପାଳନ ହେବା ପିଏମ୍ କିଷାନ ଉତ୍ସବ ଦିବସ। ରାଇଜେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ନିଜର ଇଲାକାର ସ୍କୁଲ ଖୋଲବା କି ନାହିଁ ସେ ବାବଦେ ଜିଲ୍ଲାପାଳମାନେ ନେବେ ନିଷ୍ପତ୍ତି। ଓଡ଼ିଶା ବିଧାନସଭାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଇବାକାଲିଠାନୁ ହେବା ମୂଲ। ଆଉର୍ ମୁସଲମାନ ସମ୍ପ୍ରଦାୟର ଲୋକେ ଉଷ୍ନାକି ଥି ପାଳନ କରୁଛନ୍ ସେବା ତ୍ୟାଗ ଆଉ ସମର୍ପଣର ପର୍ବ ଇଦୁଜ୍ ଜୁହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ 17 ନମ୍ବର କିସ୍ତି ଦେବେ। ଉତ୍ତରପ୍ରଦେଶର ବାରାଣାସୀଠାରେ ହେବାର୍କେ ଥିବାର ଗୋଟିଏ ସ୍ୱତନ୍ତ୍ର ସମାରୋହଟି ଶ୍ରୀ ମୋଦି ଡିବିଟି ଜରିଏ 9,26,00,000 ନୁ ଅତ୍କା ହିତାଧିକାରୀମାନଙ୍କର ଏକାଉଣ୍ଟକେ ପାଖାପାଖି 20,000 କୋଟି ଟଙ୍କା ଦେବେ। ଏ ବାବଦେ କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ଆର୍ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସାମ୍ବାଦିକ ସମ୍ମିଳନୀଠି ସୂଚନା ଦେଇଛନ୍। ସେ କହିଛନ୍ ଯେ 2019 ଫେବୃୟାରୀ 24 ଦିନ କିଷାନ ସମ୍ମାନ ନିଧି ଯୋଜନା ମୂଲ ହୋଇଥିଲା। ସବୁ ପ୍ରକାର ଚାଷୀଙ୍କୁ ଆର୍ଥିକ ସାହସ ଦେବାର ଏ ଯୋଜନାର ମୂଲ ଲକ୍ଷ୍ୟ ଆଏ। ଏ ଯୋଜନାଠି 3 ଖେପେ ଚାଷୀମାନଙ୍କୁ ବଛରକ 6,000 ଟଙ୍କା ଦିଆଯାଉଛି। ଏପତକ 11 କୋଟି ନୁ ଅତ୍କା ଚାଷୀଙ୍କୁ 3,00,000 କୋଟି ନୁ ଅତ୍କା ଟଙ୍କା ଦିଆଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍। ସେ ଆହୁରି କହିଛନ୍ ଯେ ବାରାଣାସୀ ନହେବାର୍କେ ଥିବାର ସମାରୋହଟି ଦେଶର 30,000 ନୁ ଅତ୍କା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ଦିଆଯିବା। ଏ ଅବସରରେ ଆଇବାକାଲି ଉପରବେଳା 4:30 ନୁ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ପିଏମ୍ କିଷାନ ଉତ୍ସବ ଦିବସ ପାଳନ କରାଯିବାରକେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଏ କାର୍ଯ୍ୟକ୍ରମ ଲାଗି ସବୁ ପ୍ରକାର ବ୍ୟବସ୍ଥା କରିବାରକେ ଜିଲ୍ଲାପାଳମାନଙ୍କୁ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଚିଠି ଲେଖିଛନ୍। ଭିନ୍ ଭିନ୍ ଜିଲ୍ଲାନ ହେବାରକେ ଥିବାର ପିଏମ୍ କିଷାନ ଉତ୍ସବ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀଙ୍କ ସହିତ ସବୁ କ୍ୟାବିନେଟ୍ ମନ୍ତ୍ରୀ ଆର୍ ସାଂସଦମାନେ ଯୋଗଦେବେ। ବରଗଡ଼ ଜିଲ୍ଲାନ ହେବାରକେ ଥିବାର କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଆର୍ କୃଷି ଆର୍ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ପୁରୀ ନ ହେବାରକେ ଥିବାର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେବେ। ରାଇଜେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜିଲ୍ଲାପାଳମାନେ ନିଜର ଇଲାକାର ପାଣିପାଗ ସୂଚନା ଆଧାରଥି ଆଇବାକାଲି ସ୍କୁଲ ଖୋଲବା କି ନାହିଁ ସେ ବାବଦେ ନିଷ୍ପତ୍ତି ନେବେ। ଏ ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳମାନେ ନିଜର ଜିଲ୍ଲାର ସରକାରୀ ବେସରକାରୀ ଆର ଅନୁଦାନ ପାଉଥିବା ସ୍କୁଲମାନଙ୍କର 1-12 କ୍ଲାସ ତକ ପାଣିପାଗ ସ୍ଥିତିକେ ନଜରଥି ରଖିକରି ଛୁଟି ଘୋଷଣା କରିପାରିବେ, ନାହିଁ ତ ସ୍କୁଲ ସମୟ ବଦଳେଇ ପାରିବେ। ପାଣିପାଗ ଠିକ୍ ଥିବାର ଜିଲ୍ଲାମାନଙ୍କର ସ୍କୁଲମାନେ ସକାଳର 6:30-10 ତକ ଖୋଲାଯାଇ ପାର୍ବା। ଇ ନିର୍ଦ୍ଦେଶ ଆଇବା 20 ତକ ଲାଗୁ ରହିବା ବୋଲି ସୂଚନା ମିଳିଛି। ଇନ ଜଣେଇ ଦିଆଯାଇପାରେ ଯେ ଗଲା ଏପ୍ରିଲ 25 1-12 କ୍ଲାସ ତକ ସ୍କୁଲମାନ ବନ୍ଦ ରହିଛି। ସ୍କୁଲମାନଙ୍କେ ଆଜ ତକ ଛୁଟି ଘୋଷଣା କରାଯାଇଥିଲା। ଏ ଆଧାରଥି ଆଇବାକାଲି ସ୍କୁଲମାନେ ଖୋଲବାର କଥା। ହେଲେ ରାଜ୍ୟର କେତେ ଇଲାକାନ ଜବର ଖରା ହେଉଛେ, ଇତାକେ ନଜରଥି ରଖିକରି ସରକାରଙ୍କ ତରଫରୁ ସ୍କୁଲ ଖୋଲବାର ବାବଦେ ଆଲୋଚନା କରାଯାଇକରି ଏ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଚାଷୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ସରକାରଙ୍କର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଆଜି ଆଲୋଚନା କରିକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ରାଇଜେ ଏଛେନ୍ ଚାଲିଥିବା ଜଳସମ୍ପଦ ବିଭାଗର ପ୍ରକଳ୍ପମାନ ଧାରିତ ସମୟ ଭିତରେ ଶେଷ କରାଯିବା, ପୂର୍ତ୍ତ ବିଭାଗର ସାଙ୍ଗେ ସମନ୍ୱୟ ରଖିକରି ନିଷ୍ଠାର ସହିତ କାମ କରିବାର ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ବର୍ଷା ଋତୁନ ପାନୀର ସଠିକ୍ ସଂରକ୍ଷଣ ଆର୍ ବୟଡ୍ ସ୍ଥିତି ଲାଗି ପୂରା ତୟାର ରହିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଉନ୍ନୟନ କମିଶନର ଆର୍ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ଯୋଜନା ଆଉ ସଂଯୋଜନା ବିଭାଗର ବରିଷ୍ଠ ଅଧିକାରୀମାନେ ଭେଟିକରି ଏ ବିଭାଗମାନଙ୍କର କାର୍ଯ୍ୟାବଳୀ ବିଷୟ ଜଣାଇଛନ୍। ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ଆର୍ ଭିନ୍ ଭିନ୍ ସହଭାଗୀମାନଙ୍କ ସାଙ୍ଗେ ପରାମର୍ଶ କରିକରି ଚଳିତ ଆର୍ଥିକ ବର୍ଷ ଲାଗି ଗୋଟିଏ ଲୋକାଭିମୁଖୀ କାର୍ଯ୍ୟକ୍ରମ ବଜେଟ୍ ତିଆର କରିବା ଲାଗି ପରାମର୍ଶ ଦେଇଛନ୍। ରାଜ୍ୟର ଲୋକମାନଙ୍କର ଆଶା ଆର୍ ଆକାଂକ୍ଷାକେ ନଜରଥି ରଖିକରି ବଜେଟ୍ କେନ୍ତା ସଠିକ୍ ହେବା ମୁଖ୍ୟମନ୍ତ୍ରୀ ଇ ବାବଦେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯୋଜନା ଆଉ ସଂଯୋଜନା ବିଭାଗର ସବୁ ଯୋଜନାମାନଙ୍କୁ ଅତ୍କା କାର୍ଯ୍ୟକ୍ଷମ ଆଉ ଜିଲ୍ଲାସ୍ତରଥି ଯୋଜନାମାନଙ୍କର ପ୍ରଣୟନ ସୁଦୃଢ଼ କରିବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଆର୍ ସେବାୟତ ପ୍ରତିନିଧିମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ଶୁଭେଚ୍ଛା ଜଣାଇଛନ୍। ଏ ସମୟଥି ରଥଯାତ୍ରା ଆର୍ ଶ୍ରୀମନ୍ଦିର ପରିଚାଳନା ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ବିଧାନସଭାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଇବାକାଲଠାନୁ ମୂଲ ହେଉଛି। ଅଧିବେଶନ ସମ୍ୟାତି ନୂଆକରି ନିର୍ବାଚିତ ହୋଇଥିବାର ବିଧାୟକମାନେ ଆଇବାକାଲ ଆର୍ ବୁଧବାର ଦିନ ଶପଥପାଠ କରିବେ। କାମଚଲା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକମାନଙ୍କୁ ପଦ ଆଉ ଗୋପନୀୟତାର ଶପଥପାଠ କରାବେ। ଆଇବା ଗୁରୁବାର ବିଧିବଦ୍ଧ ଭାବେ ବାଚସ୍ପତି ନିର୍ବାଚନ ହେବା। ସ୍ୱତନ୍ତ୍ର ଅଧିବେଶନକେ ନଜରଥି ରଖିକରି ବିଧାନସଭା ବାହାରେ ଆର୍ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍ତି। ବିଶ୍ୱ ଯୋଗ ଦିବସକେ ରାଇଜେ ବଡ଼ ଧରଣର ଆୟୋଜନ ସାଙ୍ଗେ ପାଳନ କରାଯିବା ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜି ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ କ୍ରୀଡ଼ାମନ୍ତ୍ରୀ ଆଲୋଚନା କରିକରି କହିଛନ୍ତି ଯେ ଓଡ଼ିଶାକେ ବିଶ୍ୱ କ୍ରୀଡ଼ା ଜଗତନ କ୍ରୀଡ଼ା ରାଜଧାନୀ ଭାବେ ପରିଣତ କରବାର୍କେ ପଦକ୍ଷେପ ନିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ରେଲ୍ ଦୁର୍ଘଟଣାଥି ଜୀବନ ହରାଇଥିବା ଲୁକର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଇତାର ସହିତ ଦୁର୍ଘଟଣାଥି ଜୀବନ ହରାଇଥିବା ଲୁକର ପରିବାରକେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିନୁ 2 ଲକ୍ଷ ଟଙ୍କା ଲେଖା ଅନୁକମ୍ପାମୂଳକ ସାହାଯ୍ୟ ଆର୍ ଆହତମାନଙ୍କୁ 50,000 ଟଙ୍କା ଲେଖା ଦେବାରକେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍। ସେନ୍ତା ଇ ରେଲ୍ ଦୁର୍ଘଟଣାଥି ଜୀବନ ହରାଇଥିବା ଲୁକ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଛନ୍। ମୃତକଙ୍କ ପରିବାର ଲୋକ ସମବେଦନା ଜନାବାର ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍। ଦେଶେ ତ୍ୟାଗ ଆଉ ବଳିଦାନର ପରବ ଇଦ୍ ଉଜ୍ ଜୁହା ଆଜି ପାଳନ କରାଯାଉଛି। ଇସଲାମ ସମ୍ପ୍ରଦାୟର ସବୁଠାରୁ ପବିତ୍ର ପରବ ଭିତରୁ ଇଟା ଗୋଟିଏ ଅନ୍ୟତମ। ଇ ଅବସରରେ ମସ୍ଜିଦ୍ମାନଙ୍କୁ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍। ପବିତ୍ର ଇଦ୍ ଉଜ୍ ଜୁହା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାଇଛନ୍। ସୁବର୍ଣ୍ଣପୁର ଜିଲ୍ଲାର ଇଦ୍ ଉଜ୍ ଜୁହା ଭିନ୍ ଭିନ୍ ଜାଗାର ପାଳିତ ହେଉଛି। ଜିଲ୍ଲା ସଦର ମହକୁମାର 2 ମସ୍ଜିଦ୍ର ମୁସଲିମ ସମ୍ପ୍ରଦାୟ ତରଫୁ ସମୂହ ନମାଜ ପାଠ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ବୌଦ୍ଧ ଆର୍ ମନମୁଣ୍ଡାଠାରେ ମୁସଲିମ ସମ୍ପ୍ରଦାୟର ଲୋକେ ମସ୍ଜିଦ୍ ଯାଇକରି ସମୂହ ନମାଜ ପାଠ କରିଛନ୍। ନମାଜ ପାଠ ଉଥୁ ପରସ୍ପରକେ ଇଦ୍ ଉଜ୍ ଜୁହା ପରବର ଶୁଭେଚ୍ଛା ଦିଆନିଆ ହୋଇଛନ୍। ରାଜ୍ୟ ବିଦ୍ୟାଳୟ ଆଉ ଗଣଶିକ୍ଷା, ଅନୁସୂଚିତ ଜାତି ଆଉ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି କଳାହାଣ୍ଡି ଗସ୍ତ ଯାଇକରି ପ୍ରାଥମିକ ଶିକ୍ଷକ ସଂଘ ତରଫୁ ଭବାନୀପାଟଣାର ଶିକ୍ଷକ ଭବନର ହୋଇଥିବାର ଗୋଟିଏ ସଭାଥି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି କଳାହାଣ୍ଡି ସାଂସଦ ମାଲବିକା ଦେବୀ, ଧରମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ। ଏ ଅବସରରେ ଜିଲ୍ଲାର ଭିନ୍ ଭିନ୍ ବର୍ଗର ଲୋକେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶିକ୍ଷା ବ୍ୟବସ୍ଥାଟି ସଂସ୍କାର ଆର୍ ମାନ ବୃଦ୍ଧି କରବାର ଲାଗି ସବୁ ପଦକ୍ଷେପ ନିଆଯିବା ବୋଲି ମନ୍ତ୍ରୀ କହିଛନ୍ତି। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜ୍ ଆର୍ଟ ଅଫ୍ ଗିଭିଂ ଦିବସ ପାଳନ କରାଯାଇଛି। ବୌଦ୍ଧ ଚନ୍ଦ୍ରଚୂଡ଼ ବିଦ୍ୟାଳୟ ପରିସରନ ଏହି ଅବସରରେ ଗୋଟିଏ କାର୍ଯ୍ୟକ୍ରମ ହୋଇଥିଲା। ଆର୍ଟ ଅଫ୍ ଗିଭିଂ ବୌଦ୍ଧ ଶାଖା ତରଫୁ ହୋଇଥିବାର କାର୍ଯ୍ୟକ୍ରମଟି ସେବା ଯୋଗାଉଥିବା ଲୋକ ମାନପତ୍ର ଆଉ ଉପଢୌକନ ଦେଇକରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅଲଗାମାନଙ୍କୁ ଭିନ୍ ଭିନ୍ ଉପାୟ ସେବା ଯୋଗାଇ ଦେବାର ଖୁସି ଦେବାରଟା ଗୋଟିଏ ନିଆରା ଅନୁଭୂତି ଦେଶୀ ବୋଲି ଅତିଥିମାନେ ମତ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 111 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଟି ପ୍ରଧାନମନ୍ତ୍ରୀ ଲୁକର୍ଠାନୁ ଆଇବା 28 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଇତାରଛଡ଼ା ମାହାଲିଆ ଫୋନ୍ ନମ୍ଘର 1800-11-7800 କେ ଡାଏଲ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସ୍ର ୟୁଟ୍ୟୁବ୍ ଚ୍ୟାନେଲ୍ଟି ଭିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ତାର ପ୍ରସାରଣ କରାଯିବା। ପାଣିପାଗ ରାଜ୍ୟ ଭିନ୍ ଭିନ୍ ଜାଗାନ ଗ୍ରୀଷ୍ମ ପ୍ରବାହ ସହିତ ଉପକୂଲ ଜିଲ୍ଲାମାନଙ୍କେ ଗୁଲଗୁଲି ହେଉଛେ। ଆଇବାକାଲ ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡିର ଗୋଟେ ଯୁଡ଼େ ଜାଗାନ ଧୁକାଧନ୍ଦି ସହିତ ବିଜୁଳି ମାରିକରି ବର୍ଷା ହେବା ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ ଦେବେ 17 ନମ୍ବର କିସ୍ତି। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ପାଳନ ହେବା ପିଏମ୍ କିଷାନ ଉତ୍ସବ ଦିବସ। ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ନିଜର ଇଲାକାର ସ୍କୁଲ୍ ଖୋଲିବା କି ନାହିଁ ସେ ବାବଦେ ଜିଲ୍ଲାପାଳମାନେ ନେବେ ନିଷ୍ପତ୍ତି। ଓଡ଼ିଶା ବିଧାନସଭାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଇବାକାଲିଠାନୁ ହେବା ମୂଲ। ଆଉର୍ ମୁସଲମାନ ସମ୍ପ୍ରଦାୟର ଲୋକେ ଉଷ୍ଣାକିଥି ପାଳନ କରୁଛନ୍ ସେବା, ତ୍ୟାଗ ଆଉ ସମର୍ପଣର ପରବ ଇଦ୍ ଉଜ୍ ଜୁହା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।